ମୁଁ ସଞ୍ଜୟ କୁମାର ପ୍ରଧାନ, ୱାର୍ଡ ଅଫିସର 50, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ। ଆଜି ୱାର୍ଡ ନମ୍ବର 50ର ଆମର ଯୋଉ ତଳସାହି ଉପର ସାହି ଭଗବତୀ ବସ୍ତି ଏବଂ ଫାୟାର ଷ୍ଟେସନ ବସ୍ତି ଯୋଉ ସ୍ୱଚ୍ଛ ପରିବାର ଏବଂ ସ୍ୱଚ୍ଛ ନିର୍ମଳ ରାସ୍ତାଘାଟ ରଖିବା ପାଇଁ ଯୋଉ ପ୍ରୟାସ ଚାଲିଥିଲା ଆଜି ବହୁତ ଭଲ ଲାଗିଲା। ଆମେ ସମସ୍ତେ ଏଥିରେ ସାମିଲ ହୋଇଥିଲୁ ଏବଂ ମା ମାନଙ୍କୁ ଅନୁରୋଧ କରିଛୁ ସମସ୍ତେ ସୁସ୍ଥ ରୂପେ ଏଇ ସହରକୁ ନିଜ ସାହିକୁ ସ୍ୱଚ୍ଛ ରଖିବା ସହିତ ନିଜ ଦେହକୁ ସୁସ୍ଥ ରଖିବେ ଏବଂ ସାରା ସହର ସୁସ୍ଥ ରହିବ। ଅଳିଆ ବର୍ଜନା ଠିକ୍ ସମୟରେ କାଢିବେ ଏବଂ ଆମର ବିଏମ୍ସି ଆସୁଥିବା ଗାଡ଼ିରେ ଠିକ୍ ସମୟରେ ପକେଇବେ, ତାହାକୁ ମଧ୍ୟ ସମସ୍ତଙ୍କୁ ଅବଗତ କରାଗଲା। ଆମେ ସାହି ସାରେ ବୁଲି ଆଜି କ୍ୟାମ୍ପେନ୍ କରିଥିଲୁ, ସମସ୍ତ ଘର ଘର ବୁଲି ଡୋର ଟୁ ଡୋର କ୍ୟାମ୍ପେନ୍ କରାଯାଇଛି, ସମସ୍ତେ ଅବଗତ କରାଯାଇଛି ମା ମାଉସୀ ମାନଙ୍କୁ ଏବଂ ସମସ୍ତେ ଆମକୁ କଥା ଦେଇଛନ୍ତି ସୁଚାରୁ ରୂପେ ତାକୁ ପରିଚାଳନା କରିବେ ଏବଂ ଆମ ଗାଡ଼ିରେ ଅଳିଆ ଆବର୍ଜନା ସବୁ ପୃଥକ ଭାବରେ ଓଦା ଶୁଖିଲା କରି ପକେଇବେ। ଏଥିସହିତ ଏହା ସହିତ ଯେଉଁମାନେ ଭିନ୍ନକ୍ଷମ ପରିବାର ଥିଲେ ତାଙ୍କ ଘରେ ଆମେ ଷ୍ଟିକର ମାରିଛୁ, ଯାହାକି ଆମର ଗାଡ଼ି ବିଏମ୍ସି ଗାଡ଼ି ଆସିଲେ ସେଠାରେ 5-10 ମିନିଟ୍ ରହିବା ସହିତ ସେ ଅଳିଆକୁ ସେମାନେ ସୁଚାରୁ ରୂପେ ଆଣିପାରିବେ। ଏହା ମଧ୍ୟ ସମସ୍ତେ ପ୍ରବର୍ତ୍ତାଇଥିଲୁ। ଆଜି ଏହି କାର୍ଯ୍ୟକ୍ରମ ଭଲ ଲାଗିଲା ଏବଂ ସିଏସ୍ଆର୍ ତରଫରୁ ଯେଉଁ କାର୍ଯ୍ୟକ୍ରମ ଅର୍ଗାନାଇଜ୍ କରୁଥିବା କାର୍ଯ୍ୟକ୍ରମ ଚାଲିଛି ତାର ସାଧୁବାଦ ତାଙ୍କୁ ସାଧୁବାଦ ଜଣାଉଛି ଏବଂ ଏହା ସାରା ଓଡ଼ିଶାରେ କିଭଳି ପ୍ରଗତିଶୀଳ କରିବେ ସେଥିପାଇଁ ଏହି ସିଏଫ୍ଆର୍ କମ୍ପାନୀକୁ ମଧ୍ୟ ଅନ୍ୟ ଅର୍ଗାନାଇଜେସନକୁ ଅନୁରୋଧ କରୁଛି। ଆଜି ବହୁତ ଭଲ ଲାଗିଲା ଏହି କାର୍ଯ୍ୟକ୍ରମକୁ, ମୁଁ ମଧ୍ୟ ସେମାନଙ୍କ ସାଙ୍ଗରେ ସାମିଲ ସବୁବେଳେ ରହିଛି, ରହି ମଧ୍ୟ ଆଗାମୀ ଦିନରେ ମଧ୍ୟ ରହିବାକୁ ଇଚ୍ଛା କରୁଛି।
3 ନମ୍ବର।